ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ କିଷାନ ସମ୍ମାନ ନିଧିର 17 ନମ୍ବର କିସ୍ତି ଅର୍ଥ ଦେବାର୍କେ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ବିଜେପି ବିଧାୟକ ଦଳର ବୈଠକ ହେବା ଆଇବା କାଲ। ମୁଖ୍ୟମନ୍ତ୍ରୀ ବାଛବା ଲାଗି ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ 2 ଜଣ କେନ୍ଦ୍ରମନ୍ତ୍ରୀ। ରାଇଜେ 41 ବଢ଼ିଲା ଝାଉମରା ମୃତ୍ୟୁ ସଂଖ୍ୟା। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛେ ସମ୍ବଲପୁର ସହର। ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା। ଆଉର ରାଇଜେ ଆଉ 4 ଦିନ ତକ ଜାରି ରହିବା ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁମାନ। ଦେଶର ପ୍ରଧାନମନ୍ତ୍ରୀ ଭାବେ 3 ନମ୍ବର ଥର ଦାୟିତ୍ୱ ଗ୍ରହଣ କରିବାର ଉତ୍ତରୁ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧିର 17 ନମ୍ବର କିସ୍ତି ଦେଇଛନ୍। ଏଥି 9 କୋଟି 30 ଲକ୍ଷ ଚାଷୀ ପରିବାରଙ୍କୁ 20,000 କୋଟିରୁ ଅଧିକା ଟଙ୍କାର ସାହାଯ୍ୟ ଯୋଗାଇ ଦିଆଯିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ପହିଲା ନିଷ୍ପଭି ଆଉ ସରକାରଙ୍କର କୃଷକମାନଙ୍କର କଲ୍ୟାଣ ଲାଗିଥିବାର ପ୍ରତିବଦ୍ଧତାକେ ଦର୍ଶାଉଛି। ସେ କହିଛନ୍ତି ଯେ ତାଙ୍କର ସରକାର ଚାଷୀମାନଙ୍କର ଉନ୍ନତି ଲାଗି ପ୍ରତିଶ୍ରତିବଦ୍ଧ ଆଉ ଆୟବା ଦିନେ ଚାଷୀ ଆଉ ଚାଷ କ୍ଷେତ୍ରର ଉନ୍ନତି ଲାଗି ଅନେକଟା ପଦକ୍ଷେପ ନିଆଯିବା। ଏଣୁ ଜଣାଇ ଦିଆଯାଇପାରେ ଯେ 2019 ମୂଲ ହୋଇଥିବାର ପିଏମ୍ କିଷାନ ଯୋଜନା ଜରିଏ ଫି ବଛର 3 କିସ୍ତି 6,000 ଟଙ୍କା ଲେଖା ସାହାଯ୍ୟ ଦିଆଯାଇସି। ଆଜତକ 11 କୋଟିରୁ ଅଧିକା ଚାଷୀ ପରିବାରକେ 3 ଲକ୍ଷ କୋଟିରୁ ଅଧିକା ଟଙ୍କାର ସାହାଯ୍ୟ ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରୁ ଆଇବା 12 ତାରିଖ ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ହେବା। ଉପରବେଳା 4:45 ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ଏ ବାବଦେ ସୂଚନା ଦେଇକରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବାଛବାରକେ ଚୂଡ଼ାନ୍ତ ନିଷ୍ପଭି ନେବା। ଆଇବାକାଲ ବିଧାୟକ ଦଳର ବୈଠକ ବସିକରି ନୂଆ ମୁଖ୍ୟମନ୍ତ୍ରୀଙ୍କର ନାଁ ଘୋଷଣା କରାଯିବା। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛବାରକେ ନେଇକରି ବିଜେପି ତରଫରୁ 2 ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଉ ଭୂପେନ୍ଦର ଯାଦବ ଆଇବାକେଲ ଇବାବ୍ଦେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜ୍ୟର ନୂଆ ସରକାରଙ୍କର ସ୍ୱତନ୍ତ୍ର ଶପଥଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସେଦିନ ଭୁବନେଶ୍ୱରର ଗୋଟିଏ ରୋଡ୍ ଶୋ ଥିଭିଲ୍ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ ଉତ୍ସବ ଆଉ ରୋଡ୍ ଶୋକେ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ଦ୍ୱିପହର 2:10 ସ୍ୱତନ୍ତ୍ର ବିମାନଟି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପହଞ୍ଚବାରୁ ସେଠାନୁ ରାଜଭବନ ଯିବେ। ରାଜଭବନରୁ ସଞ୍ଜବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନତା ମଇଦାନ ଯାଇକରି ଶପଥଗ୍ରହଣ ଉତ୍ସବଟି ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନେଇକରି ଆଜି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କର ଅଧ୍ୟକ୍ଷତାରେ କଟକ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ୍ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କର ଗୋଟିଏ ବୈଠକଟି ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କରାଯାଇଛି। ବୈଠକ ଉତ୍ତରୁ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ
ଏୟାରପୋର୍ଟରେ ସୁରକ୍ଷା, ତା ବାଦ ରୁଟ୍ ଲାଇନ୍ ଏବଂ ରାଜଭବନର ସୁରକ୍ଷା ଏବଂ ଜନତା ମଇଦାନରେ ଯେଉଁ ଭେନ୍ୟୁ ସ୍ଥଳ ରହିଛି ତାହାର ସୁରକ୍ଷା, ଏସବୁ ସୁରକ୍ଷା ବ୍ୟବସ୍ଥାକୁ ଅଲରେଡି ଆମେ ପ୍ରିଲିମିନାରି ଷ୍ଟେଜରେ କରିଥିଲୁ। ଖୁବ୍ ଶୀଘ୍ର ସେଟାକୁ ଆମେ ଚୂଡ଼ାନ୍ତ କରିବୁ, ଯେହେତୁ ଆମ ପାଖରେ ପ୍ରୋଗ୍ରାମ ପହଞ୍ଚି ସାରିଛି। ଅଲରେଡି ଯେହେତୁ ଭେନ୍ୟୁ ଫାଇନାଲାଇଜ୍ ହୋଇଛି, ଅଲମୋଷ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି, ଆମେ ତାକୁ ଭେନ୍ୟୁକୁ ସବୁଦିନ ତାର ଯେଉଁ ଆଣ୍ଟି ସାବୋଟେଜ୍ ଚେକ୍ ଆମେ କରୁଛୁ। ଡଗ୍ ସ୍କ୍ୱାଡ୍ ଏବଂ ଯେଉଁ ଆମର ଏଏସ୍ ଟିମ୍ ରହିଛନ୍ତି ସେମାନେ ସବୁଦିନ ବାରମ୍ବାର ଗସ୍ତ କରି ସେଟାକୁ ସାନିଟାଇଜ୍ କରିକି ରଖାଯାଇଛି ଏବଂ ପାଖରେ ଯେତିକି ହାଇ ରାଇଜ୍ ବିଲ୍ଡିଂ ରହିଯାଇଛି ସେଗୁଡ଼ାକରେ ମଧ୍ୟ ଆମର ମୁତୟନ କରାଯିବ। ଆଉ ଅଲରେଡି ସବୁଦିନ ପ୍ରାୟ ଆମେ ରାତିରେ ବ୍ଲକିଂ ଚେକିଂ କରୁଛୁ, ବିଭିନ୍ନ ହୋଟେଲ ଚେକିଂ ମଧ୍ୟ ଜାରି ରହିଛି। ତେଣୁ ବ୍ଲୁ ବୁକ୍ ଅନୁସାରେ ଯେଉଁ ସୁରକ୍ଷା ବ୍ୟବସ୍ଥା ସେଇଟା ଆମେ ପୁରାପୁରି ଭାବରେ କରୁଛୁ, ଯେମିତି କୌଣସି ଅସୁବିଧା ହେବନି। ତା ବାଦ ବହୁତ ଲୋକ ସମାଗମ ହେବାର ସମ୍ଭାବନା ରହିଛି, ସେମାନେ କେଉଁ ରୁଟ୍ ଦେଇକି ଆସିବେ, କେଉଁଠି ପାର୍କିଂ କରିବେ, କେମିତି ଭେନ୍ୟୁ ସ୍ଥଳକୁ ଆସିବେ, ତା ନେଇକି ଆମେ ସ୍ୱତନ୍ତ୍ର ଭାବରେ ଅଲଗା ଭାବରେ ଗାଇଡ୍ଲାଇନ୍ ମଧ୍ୟ ଜାରି କରିଛୁ।
ସୂଚନା ଅନୁସାରେ ସୁରକ୍ଷା ଲାଗି 70 ପ୍ଲାଟୁନ୍ରୁ ଅଧିକା ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ରୋଡ୍ ଶୋ ଲାଗି ଜୟଦେବ ବିହାରନୁ ଜନତା ମଇଦାନ ଆଉ ଇତାର ଆଖରପାଖର ଇଲାକାନ ନୋ ଫ୍ଲାଇଂ ଜୋନ୍ କରାଯିବାର୍କେ ସ୍ଥିର କରାଯାଇଛି। ଇତାର ଛଡ଼ା ପୁଲିସ୍ ତରଫରୁ ଭିନ୍ ଭିନ୍ ଜାଗାନ ତଲାସୀ ଅଭିଯାନ ଜାରି ରହିଛି। ଆଘର ମୁଖ୍ୟମନ୍ତ୍ରୀ ଆଉ ବିଜେଡି ସଭାପତି ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦିଙ୍କୁ ତିନି ନମ୍ଘର ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିବାନୁ ଶୁଭେଚ୍ଛା ଜଣାଇଛନ୍। ଗୋଟିଏ ସାମାଜିକ ଗଣମାଧ୍ୟମ ବାର୍ତ୍ତାଥି ଶ୍ରୀ ପଟ୍ଟନାୟକ ଶ୍ରୀ ମୋଦିଙ୍କର କାର୍ଯ୍ୟକାଳକେ ସଫଲ କାର୍ଯ୍ୟକାଳ ବୋଲି କହିଛନ୍। ଇତାର ଛଡ଼ା ଓଡ଼ିଶାର ତିନିଜଣ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଆଉ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାନୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟନୁ ଝାଉ ମାରିକରି ଜୀବନ ଯାଇଥିବା ଲୋକର ସଂଖ୍ୟା 41 ବଢ଼ିଥିବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍ ଯେ ଝାଉ ମାରିକରି ଜୀବନ ଯାଇଥିବାର 151 ଅଭିଯୋଗ ଆସିଥିଲା। ସେ ଭିତରୁ 41 ଜଣଙ୍କର ଝାଉ ମାରିକରି ଜୀବନ ଯାଇଛି, ସେନ୍ତା 37 ଜଣଙ୍କର ମୃତ୍ୟୁ ଅଲଗା କାରଣରୁ ହୋଇଥିବାର ସେ କହିଛନ୍। ଶ୍ରୀ ମିଶ୍ର କହିଛନ୍ ଯେ ଅଲଗା 73 ମାମଲାର ଯାଞ୍ଚ ଚାଲିଛି, ରିପୋର୍ଟ ଆସିବା ଋତୁରୁ ପ୍ରକୃତ ତଥ୍ୟ ଜଣାପଡ଼ବା। ଏ ଘଟଣାଥି କିଛି ମୃତଦେହ ପରିବାରର ଲୋକମାନେ ବ୍ୟବଚ୍ଛେଦ ନାଇଁ କରିକରି ନେଇଯାଇଥିବାର ସେ କହିଛନ୍। ଗଲାକାଲି ତକ୍ ଝାଉ ମାରିକରି ଆକ୍ରାନ୍ତ ହୋଇକରି ସୁଲଜନ ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନାଥି ଚିକିତ୍ସା ଦେଉଥିବାର ଜଣାପଡ଼ିଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଉତ୍ସବ ମୁଖର ହୋଇଛି। ଆଜି ଦେବଦେବ ମହାଦେବ ବରବେସ୍ତି ସଜ ହୋଇକରି ଏ ବଛରର କନ୍ୟାପକ୍ଷ ଘରକେ ବରାତି ଯିବେ। ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କର ଲୌକିକ ବିବାହ ହେବା, ଏଥିଲାଗି ଶିବ ମନ୍ଦିରମାନଙ୍କେ ପ୍ରସ୍ତୁତି ଚାଲିଛି। ପାର୍ବତୀଙ୍କର କନ୍ୟାପକ୍ଷ ଭୂମିକାଥି ଥିବାର ଦମ୍ପତିମାନେ ବରବେସ୍ତି ମହାଦେବକୁ ସ୍ୱାଗତ କରବାର ଲାଗି ଉଷ୍ଣାକିଥି ଟାକି ରହିଛନ୍। ପୁରା ଲୋକାଚାର ଆର୍ ବୈଦିକ ରୀତିନୀତି ହେବାରକେ ଥିବାର ଦେବ ବିବାହ ଲାଗି କନ୍ୟାପକ୍ଷ ନିଜର ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିଥିବାର ବେଳେ ବିହା ଉତରୁ ଦେବାରକେ ଥିବାର ଅଳଙ୍କାର ଆର୍ ଅଲଗା ଜିନିଷ ରଖିଛନ୍। ଶୀତଳଷଷ୍ଠୀ ହେଉଥିବା ଶିବମନ୍ଦିରମାନଙ୍କେ ଆଜି ସକାଳ ବେଳା ଅଭିଷେକ କରାଯାଇଛି। ଇତାର ଛଡ଼ା ଆଜି ଗଣ୍ଠାଳ ଖୋଲିବାର ନୀତି ଉତରୁ ଏ ବଛର କନ୍ୟା ପିତାମାତାର ପରିବାର ପାର୍ବତୀଙ୍କୁ ନିଜର ଘରକେ ନେଇଛନ୍। ସେଠାରେ ଦେବୀ ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା କରିଛନ୍। ଆଇବାକାଲ ଅଧାରାତି ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରାଥି ବାହାରିକରି 12 ଉପରବେଲା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫେରିବେ। ସେଆଡ଼େ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥ ବାବା କୋଶଲେଶ୍ୱର, ଚରଦାର ବାବା କପିଲେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର, ଗୋଧନେଶ୍ୱରଙ୍କର ଆଜି ଶିବ ପାର୍ବତୀଙ୍କର ବିହା ହେଉଛି। ବରପିତାଙ୍କର ଘର କୈଳାସନଗରନୁ ଆଜି ବାବା ସୁବର୍ଣ୍ଣ ମେରୁଙ୍କର ବରାତିଥି ସୁବର୍ଣ୍ଣପୁର ସହରର ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁ ଆଉ ଅଷ୍ଟହନୁମାନ ସ୍ୱତନ୍ତ୍ର ରଥଥି ଯିବାର ବେଳେ ବଜାଗଜା ସହିତ ଶିବ ଭଗବାନ କନ୍ୟା ପିତାଙ୍କର ବାସଭବନ ହିମାଦ୍ରିନଗରକେ ଯିବେ। ସେନ୍ତା ବୌଦ୍ଧ ସହରନ ଶୀତଳଷଷ୍ଠୀ ଯାତ୍ରା ଆଜି ରାତି ହେବା। ସଞ୍ଜବେଳେ ଦେବାଧିଦେବ ମହାଦେବ ବରବେସ୍ତି ସଜେଇ ହୋଇକରି ଶୋଭାଯାତ୍ରାଥି ବାହାରିକରି କନ୍ୟା ପିତାମାତାଙ୍କର ଘରକେ ପହଞ୍ଚବେ। ମାତଙ୍ଗେଶ୍ୱର ବାବା, ରାମନାଥ ବାବା ଆଉ ଚନ୍ଦ୍ରଚୂଡ ବାବା ବରବେସ୍ତି ଅଲଗା ଦେବାଦେବୀଙ୍କର ସାଙ୍ଗେ ମନ୍ଦିରନୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆଉ ମହାଆଳତି ଉତରୁ ଶୋଭାଯାତ୍ରାଥି ବାହାରିବେ। ହରଭଙ୍ଗା ବ୍ଲକର ପୋଲାସର ଧବଳେଶ୍ୱର ମହାଦେବ, ବୀର ରାମଚନ୍ଦ୍ରପୁରର ସୁବର୍ଣ୍ଣେଶ୍ୱର ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଶିବମନ୍ଦିରନୁ ମହାଦେବ ଆଉ ପାର୍ବତୀଙ୍କର ବିହା ହେଉଛି। ବରଗଡ଼ ଜିଲ୍ଲା ବରପାଲିର କପିଲେଶ୍ୱର ବାବାଙ୍କର ଆଜି ରାତି ବରାତି ବାହାରବା। ସେନ୍ତା ପଦମପୁରର ସ୍ୱପ୍ନେଶ୍ୱର ବାବା ଆଉ ରାମେଶ୍ୱର ବାବା ଆଉ ବରଗଡ଼ର ଗୌରୀଶଙ୍କର ବାବାଙ୍କର ଶୀତଳଷଷ୍ଠୀ ଅବସରରେ ରାତିଥି ବରାତିଥି ଯିବେ। ଘେଁସ, ସରକଣ୍ଡା ଆର୍ ତାଲସିରିଗିଡ଼ା ନଭିଲ ଶିବ ବିବାହ ହେଉଛି। ସମ୍ବଲପୁର ଲୋକସଭା ସାଂସଦ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୋଟିଏ ଭିଡ଼ିଓ ଜାରି କରିକରି ଶୀତଳଷଷ୍ଠୀ ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ପ୍ରଧାନ କହିଛନ୍ ଯେ ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ୱରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ ମା' ପାର୍ବତୀଙ୍କର ବିହା ଲୋକ ପରମ୍ପରା ଅନୁସାରେ କରବାର ଉତରୁ ଭଗବାନଙ୍କର ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହି ପର୍ବ ଲୋକସଂସ୍କୃତି ଆଉ ଭାଇଚାରାକେ ବ୍ୟାପକ କରବାର ପର୍ବ। ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ସମ୍ବଲପୁର ଶାଖା ତରଫୁ ନାଚ, ଚିତ୍ରାଙ୍କନ, ଚିତ୍ରକଳା, ଯୋଗ ଆଉ ସନ୍ତରଣ କ୍ଷେତ୍ରରେ ପିଲାମାନଙ୍କର ଦକ୍ଷତା ଆଉ ଜ୍ଞାନର ବିକାଶ ଲାଗି ସମ୍ବଲପୁର ରେଲଗନ୍ ଗୋଟିଏ ଶିବିର ହୋଇଯାଇଛି। ଶିବିର ଉଦ୍ଯାପନୀ ଉତ୍ସବଥି ସମ୍ବଲପୁର ଡିଭିଜନାଲ ରେଲ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଶିବିରଥି ପିଲାମାନଙ୍କର ଲୁକି ରହିଥିବାର ପ୍ରତିଭାକେ ସାମ୍ନାକେ ଆନ୍ବାର୍ଥି ସହାୟକ ହୋଇଥିଲା ବୋଲି କହିଥିଲେ। ଇତାର ଛଡ଼ା ସେ ଶିବିରଥି ଭାଗ ନେଇଥିବାର ପିଲାମାନଙ୍କୁ ପ୍ରମାଣପତ୍ର ଆଉ ଟ୍ରଫି ଦେଇଥିଲେ। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାନୁ ଜବର ତାତି ସହିତ ଉପକୂଳନୁ ଗୁଲଗୁଲି ହେଉଛି। ଆଇବା 4 ତକ୍ ଏନ୍ତା ତାତି ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପିଏମ୍ କିଷାନ ସମ୍ମାନ ନିଧିର 17 କିସ୍ତି ଅର୍ଥ ଦେବାରକେ ଅନୁମୋଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ବିଜେପି ବିଧାୟକ ଦଳର ବୈଠକ ହେବା ଆଇବା କାଲ୍। ମୁଖ୍ୟମନ୍ତ୍ରୀ ବାଛବାର ଲାଗି ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ 2 କେନ୍ଦ୍ରମନ୍ତ୍ରୀ। ରାଜ୍ୟ 41 ବଢ଼ିଲା ଝାଉମରା ମୃତ୍ୟୁ ସଂଖ୍ୟା। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛି ସମ୍ବଲପୁର ସହର। ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଆଉର ରାଜ୍ୟ ଆଉ ଚାରିଦିନ ତକ ଜାରି ରହିବା ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁମାନ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।